ନାହୁମ ଅଧ୍ୟାୟ ଏକ ନିନିଭି ବିଷୟକ ଭାରକ୍ତି ଇଲ୍କୋସିଓ ନାହୁମଙ୍କର ଦର୍ଶନ ପୁସ୍ତକ ସଦାପ୍ରଭୁ ସ୍ୱଗୌରବ ରକ୍ଷଣେ ଉଦ୍ଯୋଗୀ ପରମେଶ୍ୱର ଓ ପ୍ରତିଫଳଦାତା ଅଟନ୍ତି ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି ସଦାପ୍ରଭୁ ଆପଣା ବିପକ୍ଷଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି ସଦାପ୍ରଭୁ କ୍ରୋଧରେ ଧୀର ଓ ପରାକ୍ରମରେ ମହାନ୍ ଓ କୌଣସି ପ୍ରକାର ଦୋଷୀକୁ ନିର୍ଦ୍ଦୋଷ କରିବେ ନାହିଁ ଘୂର୍ଣ୍ଣିବାୟୁ ଓ ତୋଫାନ ମଧ୍ୟରେ ସଦାପ୍ରଭୁଙ୍କର ପଥ ଅଛି ଓ ମେଘମାଳ ତାହାଙ୍କର ପାଦ ଧୂଳି ସେ ସମୁଦ୍ରକୁ ଧମକାଇ ଶୁଷ୍କ କରନ୍ତି ଓ ନଦନଦୀ ସକଳ ନିର୍ଜଳ କରନ୍ତି ବାସନ ଓ କର୍ମିଲ ମ୍ଲାନ ହୁଏ ଓ ଲିବାନନର ପୁଷ୍ପ ମ୍ଲାନ ହୁଏ ତାହାଙ୍କ ଆଗରେ ପର୍ବତଗଣ କମ୍ପିତ ହୁଅନ୍ତି ଓ ଉପପର୍ବତ ସବୁ ତରଳି ଯାଆନ୍ତି ଆଉ ତାହାଙ୍କ ସାକ୍ଷାତରେ ପୃଥିବୀ ଉଠିଯାଏ ହଁ ଜଗତ ଓ ତନ୍ନିବାସୀ ସମସ୍ତେ ଉଠିଯାଆନ୍ତି ତାହାଙ୍କ କ୍ରୋଧ ସମ୍ମୁଖରେ କିଏ ଠିଆ ହୋଇପାରେ ଓ ତାହାଙ୍କ କ୍ରୋଧର ପ୍ରଚଣ୍ଡତାରେ କିଏ ରହିପାରେ ତାହାଙ୍କ କୋପ ଅଗ୍ନିତୁଲ୍ୟ ଢଳାଯାଏ ଓ ତାହାଙ୍କ ଦ୍ୱାରା ଶୈଳସବୁ ବିଦୀର୍ଣ୍ଣ ହୁଏ ସଦାପ୍ରଭୁ ମଙ୍ଗଳମୟ ଓ ସଙ୍କଟ ଦିନରେ ଦୃଢ଼ ଦୁର୍ଗ ଅଟନ୍ତି ଆଉ ଯେଉଁମାନେ ତାହାଙ୍କଠାରେ ନିର୍ଭର କରନ୍ତି ସେମାନଙ୍କୁ ସେ ଜାଣନ୍ତି ମାତ୍ର ସେ ପ୍ଲାବନକାରୀ ବନ୍ୟା ଦ୍ୱାରା ସେହି ସ୍ଥାନ ନିଶେଷ ରୂପେ ସଂହାର କରିବେ ଓ ଆପଣା ଶତ୍ରୁଗଣକୁ ଅନ୍ଧକାରକୁ ତଡ଼ିଦେବେ ତୁମେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ କି କଳ୍ପନା କରୁଅଛ ସେ ନିଶେଷ ରୂପେ ସଂହାର କରିବେ ଦ୍ୱିତୀୟ ଥର କ୍ଲେଶ ଉପସ୍ଥିତ ହେବ ନାହିଁ କାରଣ ସେମାନେ ଜଡ଼ିତ କଣ୍ଟକର ନ୍ୟାୟ ଓ ମଦ୍ୟପାନରେ ତିନ୍ତିବା ପରି ହେଲେ ହେଁ ଶୁଷ୍କ ନଡ଼ାତୁଲ୍ୟ ନିଶେଷ ରୂପେ ଗ୍ରାସିତ ହେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେ କୁସଂକଳ୍ପ କରେ ଯେ ଦୁଷ୍କ୍ରିୟା କରିବାକୁ ପରାମର୍ଶ ଦିଏ ଏପରି ଏକ ଜଣ ତୁମ୍ଭ ମଧ୍ୟରୁ ବାହାର ହୋଇ ଯାଇଅଛି ସଦାପ୍ରଭୁ ଏହି କଥା କହନ୍ତି ସେମାନେ ସମ୍ପୂର୍ଣ୍ଣ ଶକ୍ତିବିଶିଷ୍ଟ ଓ ବହୁସଂଖ୍ୟକ ହେଲେ ହେଁ ସେପରି କଟାଯିବେ ଓ ସେ ବହି ଚାଲିଯିବ ଯଦ୍ୟପି ଆମ୍ଭେ ତୁମ୍ଭକୁ କ୍ଲେଶ ଦେଇଅଛୁ ତଥାପି ଆମ୍ଭେ ତୁମ୍ଭକୁ ଆଉ କ୍ଲେଶ ଦେବା ନାହିଁ ପୁଣି ଏବେ ଆମେ ତୁମ୍ଭ ସ୍କନ୍ଦରୁ ତାହାର ଜୁଆଳି ଭାଙ୍ଗି ପକାଇବା ଓ ତୁମ୍ଭର ବନ୍ଧନ ସବୁ ଛିଣ୍ଡାଇଦେବା ପୁଣି ସଦାପ୍ରଭୁ ତୁମ୍ଭ ବିଷୟରେ ଏହି ଆଜ୍ଞା କରିଅଛନ୍ତି ଯେ ତୁମ୍ଭ ନାମରୂପ ବୀଜ ଆଉ ବୁଣା ନହିବ ତୁମ୍ଭ ଦେବାଳୟରେ ଆମ୍ଭେ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମା ଉଚ୍ଛିନ୍ନ କରିବା ଆମ୍ଭେ ତୁମ୍ଭର କବର ପ୍ରସ୍ତୁତ କରିବା କାରଣ ତୁମ୍ଭେ ପାପାଧମ ଅଟ ଯେ ସୁସମାଚାର ଆଣେ ଓ ଶାନ୍ତି ପ୍ରଚାର କରେ ପର୍ବତଗଣର ଉପରେ ତାହାର ଚରଣ ଦେଖ ହେ ଜିହୁଦା ତୁମ୍ଭେ ଆପଣା ଉତ୍ସବ ସକଳ ପାଳନ କର ଓ ଆପଣା ମାନତ ସବୁ ପୂର୍ଣ୍ଣ କର କାରଣ ସେ ପାପାଧମ ତୁମ୍ଭ ମଧ୍ୟରେ ଆଉ ଗତାୟତ କରିବ ନାହିଁ ସେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛି ନାହୁମ ଅଧ୍ୟାୟ ଦୁଇ ଯେଉଁ ଲୋକ କଚାଡ଼ି ଖଣ୍ଡ ଖଣ୍ଡ କରେ ସେ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି ଦୁର୍ଗ ରକ୍ଷା କର ପଥ ନିରୀକ୍ଷଣ କର ଆପଣା କଟି ଦୃଢ଼ କର ଆପଣାକୁ ଅତିଶୟ ବଳବାନ କର କାରଣ ସଦାପ୍ରଭୁ ଇସ୍ରାଏଲର ଗୌରବ ନ୍ୟାୟ ଯାକୁବର ଗୌରବ ପୁନର୍ବାର ଆଣୁଅଛନ୍ତି ଯେହେତୁ ଶୂନ୍ୟକାରୀମାନେ ସେମାନଙ୍କୁ ଶୂନ୍ୟ କରିଅଛନ୍ତି ଓ ସେମାନଙ୍କର ଦ୍ରାକ୍ଷଲତା ସବୁ ନଷ୍ଟ କରିଅଛନ୍ତି ତାହାର ବୀରଗଣର ଢାଲ ରକ୍ତିକୃତ ବିକ୍ରମୀଗଣ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତ ତାହାର ଆୟୋଜନ ଦିନରେ ରଥ ସକଳ ଲୌହରେ ଚକ୍ଚକ୍ ଓ ବର୍ଷା ସକଳ ଭୟାନକ ରୂପେ ଚାଳିତ ହୁଅଇ ରାଜଦଣ୍ଡ ସକଳରେ ରଥ ସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେସବୁ ଧକ୍କା ଏକ ଆରେକର ଉପରେ ଲାଗେ। ସେସବୁର ଦୃଶ୍ୟ ମଶାଲ ତୁଲ୍ୟ। ସେମାନେ ବିଜୁଳି ପରି ଦୌଡ଼ନ୍ତି। ସେ ଆପଣା ପ୍ରତାପାନ୍ୱିତ ଲୋକମାନଙ୍କୁ ସ୍ମରଣ କରେ। ସେମାନେ ଗମନ କରୁ କରୁ ଝୁଣ୍ଟି ପଡ଼ନ୍ତି। ସେମାନେ ତହିଁର ପ୍ରାଚୀର ଆଡ଼କୁ ଦୌଡ଼ାଦୌଡ଼ି କରନ୍ତି ଓ ଅବରୋଧ ଯନ୍ତ୍ର ସ୍ଥାପିତ ହୋଇଅଛି। ନଦୀର ଦ୍ୱାର ସବୁ ମୁକ୍ତ ହୋଇଅଛି ଓ ରାଜଗୃହ ମିଳେଇ ଯାଇଅଛି। ପୁଣି ହୁସ୍ଚାବ ବିବସ୍ତ୍ରା ହୋଇଅଛି। ସେ ଦୂରକୁ ନିତା ହୋଇଅଛି। ତାହାର ଦାସୀଗଣ ବକ୍ଷରେ ହାତ ମାରି କପୋତ ସ୍ୱର ପରି ଶୋକ କରୁଅଛନ୍ତି। ମାତ୍ର ନିନିବି ପୂର୍ବକାଳଠାରୁ ଜଳବିଶିଷ୍ଟ ଏକ ପୁଷ୍କରିଣୀ ସ୍ୱରୂପା ହୋଇଅଛି। ତଥାପି ସେ ସମସ୍ତେ ପଳାୟନ କରନ୍ତି। ଛିଡ଼ା ହୁଅ, ଛିଡ଼ା ହୁଅ କହିଲେ ହେଁ କେହି ପଛକୁ ଅନାନ୍ତି ନାହିଁ। ତୁମେମାନେ ରୂପା ଲୁଟ୍ କର, ସୁନା ଲୁଟ୍ କର, କାରଣ ସବୁପ୍ରକାର ମନୋହର ସାମଗ୍ରୀର ଐଶ୍ୱର୍ଯ୍ୟ ସ୍ୱରୂପ ଭଣ୍ଡାରର ସୀମା ନାହିଁ। ସେ ଖାଲି ଓ ଶୂନ୍ୟ ଓ ଉଜାଡ଼ ହୋଇଅଛି। ଅନ୍ତଃକରଣ ତରଳି ଯାଉଅଛି ଓ ଆଣ୍ଠୁରେ ଆଣ୍ଠୁ ବାଜୁଅଛି। ସମସ୍ତ କଟିରେ ବେଦନା ଅଛି ଓ ସେ ସମସ୍ତଙ୍କର ମୁଖ ମଳିନ ହୋଇଅଛି। ସିଂହମାନଙ୍କର ଗର୍ତ୍ତ, ଯେଉଁ ସ୍ଥାନରେ ସିଂହ ଓ ସିଂହୀ ଓ ସିଂହ ଶାବକ ବିହାର କଲେ ଓ କେହି ସେମାନଙ୍କୁ ଭୟ ଦେଖାଇଲା ନାହିଁ, ଏପରି ଯୁବା ସିଂହଗଣର ଖାଇବା ସ୍ଥାନ କାହିଁ? ସିଂହ ଆପଣା ଶାବକଗଣ ନିମନ୍ତେ ଯଥେଷ୍ଟ ପଶୁ ବିଦୀର୍ଣ୍ଣ କରିଅଛି ଓ ଆପଣା ସିଂହୀଗଣ ନିମନ୍ତେ ଅନେକର ଗଳା ଟିପି ମାରିଅଛି। ଆଉ ଆପଣା ଗୌହର ମୃଗୟାରେ ଓ ଗର୍ତ୍ତ ବିଦୀର୍ଣ୍ଣ ପଶୁରେ ପୂର୍ଣ୍ଣ କରିଅଛି। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। ଆମ୍ଭେ ତାହାର ରଥ ସବୁ ଦଗ୍ଧ କରି ଧୂଆଁରେ ଲୀନ କରିବା ଓ ଖଡ଼ଗ ତୁମ୍ଭର ଯୁବା ସିଂହଗଣକୁ ଗ୍ରାସ କରିବ। ପୁଣି ଆମ୍ଭେ ପୃଥିବୀରୁ ତୁମ୍ଭର ମୃଗୟା ଉଚ୍ଛିନ୍ନ କରିବା ଓ ତୁମ୍ଭ ଦୂତଗଣର ରବ ଆଉ ଶୁଣାଯିବ ନାହିଁ। ନାହୁମ ଅଧ୍ୟାୟ ତିନ। ସେହି ରକ୍ତପାତି ନଗର ସନ୍ତାପର ପାତ୍ର, ତାହା ମିଥ୍ୟା ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ। ସେ ଲୁଟ୍ ଛାଡ଼େ ନାହିଁ। କୋରଡ଼ାର ଶବ୍ଦ, ଚକ୍ରସମୂହର ଘର୍ଘର୍ ଶବ୍ଦ, ନାଚିବା ଅଶ୍ୱଗଣ ଓ କୁଦିବା ରଥ, ଅଶ୍ୱାରୋହୀ ଆରୋହଣ କରିବାର, ଆଉ ଜଗ୍ ଜଗ୍ ଖଡ଼ଗ ଓ ଝଲମଲ ବର୍ଷା, ପୁଣି ଅପାର ହତଲୋକ ଓ ଶବର ଏକ ମହାଢିପି, ଆଉ ଶବର ସଂଖ୍ୟାର ସୀମା ନାହିଁ। ସେମାନଙ୍କ ଶବ ଉପରେ ଲୋକେ ଝୁଣ୍ଟି ପଡ଼ନ୍ତି। ପରମ ସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାକ୍ରିୟା ଦ୍ୱାରା ଓ ଗୋଷ୍ଠୀଗଣକୁ ଆପଣା ମାୟାକ୍ରିୟା ଦ୍ୱାରା ବିକ୍ରୟ କରେ, କାରଣ ତାହାର ବେଶ୍ୟାକ୍ରିୟା ଅସଂଖ୍ୟ ଅଟେ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବସ୍ତ୍ରର ଅଞ୍ଚଳ ଟେକି ତୁମ୍ଭ ମୁଖ ଉପରେ ଥୋଇବା, ଆଉ ଆମ୍ଭେ ଗୋଷ୍ଠୀବର୍ଗକୁ ତୁମ୍ଭର ଉଲ୍ଲଙ୍ଘତା ଓ ରାଜ୍ୟସମୂହକୁ ତୁମ୍ଭର ଲଜ୍ଜା ଦେଖାଇବା। ପୁଣି ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦା ରହିତ କରିବା ଓ ଦୃଶ୍ୟରେ କୌତୁକର ବିଷୟ କରିବା। ପୁଣି ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ ସେ ସମସ୍ତେ ତୁମ୍ଭ ନିକଟରୁ ପଳାଇବେ, ଆଉ କହିବେ, ନିନିବି ଉଚ୍ଛନ ହୋଇଅଛି, ତାହା ବିଷୟରେ କିଏ ବିଳାପ କରିବ? ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ୱନାକାରୀଗଣ କେଉଁଠାରେ ଖୋଜିବା, ଯେ ନଦୀଗଣ ମଧ୍ୟରେ ଅବସ୍ଥିତା ଓ ଚତୁର୍ଦ୍ଦିଗରେ ଜଳବେଷ୍ଟିତା ଥିଲା, ସମୁଦ୍ର ଯାହାର ଗଡ଼ର ଖାଇ ଓ ପ୍ରାଚୀର ଥିଲା, ଏପରି ନୋ ଆମନଠାରୁ ତୁମ୍ଭେ କି ଶ୍ରେଷ୍ଠ? କୁଶ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା। ପୁଟିୟ ଓ ଲୁବିୟମାନେ ତାହାର ସହକାରୀ ଥିଲେ, ତଥାପି ସେ ନିର୍ବାସିତା ହେଲା। ସେ ବନ୍ଦିତ୍ୱ ସ୍ଥାନକୁ ଗଲା, ତାହାର ଶିଶୁଗଣ ମଧ୍ୟ ସମସ୍ତ ପଥମୁଣ୍ଡରେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେଲେ। ଲୋକମାନେ ତାହାର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ଆଉ ତାହାର ବଡ଼ ଲୋକ ସମସ୍ତେ ଶୃଙ୍ଖଳରେ ବନ୍ଧା ହେଲେ। ତୁମ୍ଭେ ମଧ୍ୟ ମତ ହେବ, ତୁମ୍ଭେ ଲୁଚାଯିବ, ଆହୁରି ତୁମ୍ଭେ ଶତ୍ରୁ ସକାଶୁ ଦୃଢ଼ ଗଡ଼ ଅନ୍ୱେଷଣ କରିବ। ତୁମ୍ଭର ଦୁର୍ଗ ସବୁ ଆଦ୍ୟ ପକ୍ୱଫଳ ବିଶିଷ୍ଟ ଡିମ୍ବୁରୀ ବୃକ୍ଷମାନର ତୁଲ୍ୟ ହେବେ। ସେସବୁ ହଲାଗଲେ ଫଳଭକ୍ଷକର ମୁଖରେ ପଡ଼ିବ। ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀ ଲୋକ ଅଟନ୍ତି, ତୁମ୍ଭ ଦେଶର ନଗରଦ୍ୱାର ସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖାଯାଇଅଛି। ଅଗ୍ନି ତୁମ୍ଭର ଅର୍ଗଳ ସବୁ ଗ୍ରାସ କରିଅଛି। ଅବରୋଧର ସମୟ ନିମନ୍ତେ ଜଳ କାଢ଼ିଆଣ, ତୁମ୍ଭର ଦୁର୍ଗ ସବୁ ଦୃଢ଼ କର। କାଦୁଅକୁ ଯାଇ ମାଟି ଚକଟ, ଇଟାଭାଟି ଦୃଢ଼ କର, ସେଠାରେ ଅଗ୍ନି ତୁମ୍ଭକୁ ଗ୍ରାସ କରିବ, ଖଡ଼ଗ ତୁମ୍ଭକୁ ଛେଦନ କରିବ, ତାହା ପତଙ୍ଗର ନ୍ୟାୟ ତୁମ୍ଭକୁ ଗ୍ରାସ କରିବ। ତୁମ୍ଭେ ପତଙ୍ଗର ନ୍ୟାୟ ଆପଣାକୁ ବହୁ ସଂଖ୍ୟକ କର, ପଙ୍ଗପାଳ ପରି ଆପଣାକୁ ବହୁ ସଂଖ୍ୟକ କର। ତୁମ୍ଭେ ଆକାଶର ତାରାଗଣ ଅପେକ୍ଷା ଆପଣା ବଣିକଗଣର ସଂଖ୍ୟା ବୃଦ୍ଧି କରିଅଛ, ପତଙ୍ଗ ନଷ୍ଟ କରି ଉଡ଼ିଯାଏ। ତୁମ୍ଭର ମୁକୁଟଧାରୀମାନେ ପଙ୍ଗପାଳ ପରି ଓ ତୁମ୍ଭର ପ୍ରଧାନ ସେନାପତିମାନେ ଫଡ଼ିଙ୍ଗର ଝାଙ୍କ ପରି। ସେ ଫଡ଼ିଙ୍ଗମାନେ ଶୀତ ଦିନରେ ବାଡ଼ରେ ରହନ୍ତି, ମାତ୍ର ସୂର୍ଯ୍ୟର ଉଦୟ ହେଲେ ଉଡ଼ି ପଳାନ୍ତି, ଆଉ ସେମାନେ କେଉଁଠାରେ ଥାଆନ୍ତି ତାହା ଜଣାଯାଏ ନାହିଁ। ହେ ଅସୁରର ରାଜା, ତୁମ୍ଭର ପଲରକ୍ଷକମାନେ ଘୁମାଉଅଛନ୍ତି, ତୁମ୍ଭର ପ୍ରତାପାନ୍ୱିତ ଲୋକମାନେ ବିଶ୍ରାମ କରୁଅଛନ୍ତି। ତୁମ୍ଭର ଲୋକମାନେ ପର୍ବତଗଣ ଉପରେ ଛିନ୍ନ ଭିନ୍ନ ହୋଇଅଛନ୍ତି, ଆଉ ସେମାନଙ୍କୁ ସଂଗ୍ରହ କରିବାକୁ କେହି ନାହିଁ। ତୁମ୍ଭ ଆଘାତର ଉପଶମ ନାହିଁ, ତୁମ୍ଭର କ୍ଷତ ବ୍ୟଥାଜନକ। ଯେଉଁମାନେ ତୁମ୍ଭ ବିଷୟକ ସମ୍ବାଦ ଶୁଣନ୍ତି, ସେ ସମସ୍ତେ ତୁମ୍ଭ ପ୍ରତି ହାତ ତାଳି ଦିଅନ୍ତି, କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ।